ମୁଁ ଟୁକୁନି ବେହେରା, 18 ନମ୍ବର ୱାର୍ଡ ପଳାଶୁଣୀ ଗଙ୍ଗୁଆ ବସ୍ତି ପାଣ୍ଡ୍ରା ମୌଜାରୁ କହୁଥିଲି। ଆମର ଏଇ ଜାଗାରେ ଲାଟିନ୍ର ସୁବିଧା ନାହିଁ, ଆମେ ସମସ୍ତେ ଲାଟିନ୍ ପାଇଁ ବହୁତ ଅସୁବିଧାରେ ଅଛୁ, ବହୁତ ହଇରାଣ ହଉଛୁ। ରାସ୍ତା ବି କାମ ହେଇନି, ରାସ୍ତା କାଦୁଅ ହଉଛି, ତାପରେ ଲାଇନ୍ ବି ନାହିଁ, ଆମେ ମାନେ ବହୁତ ଅସୁବିଧାରେ ରହୁଛୁ। ଆମକୁ ଯଦି ଗଭର୍ଣ୍ଣମେଣ୍ଟ ତରଫରୁ କିଛି ବି ସୁବିଧା ମିଳନ୍ତା ତାହେଲେ ଆମେ ବହୁତ ଖୁସି ହୁଅନ୍ତୁ।